ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଆଉ କିଛି ସମୟ ଉତ୍ତରୁ ମତଦାନ ମୂଲ ହେବା। ସକାଳର 7 ବଜେନୁ ଉପରବେଲା 5 ବଜେ ତକ ଭୋଟ୍ ଗ୍ରହଣ ହେବା। ନକ୍ସଲ ପ୍ରଭାବିତ 47ଟା ବୁଥ୍ନ 4 ବଜେ ତକ ଭୋଟ୍ ଗ୍ରହଣ କରାଯିବା। ସମୟ ସରିଲା ଉତ୍ତରୁ ଭିଲ୍ ଯେନ୍ମାନେ ଧାଡ଼ିଥିବେ ଭୋଟ୍ ଦେଇପାରିବେ। ଭୋଟ୍ ଆଗନୁ ସକାଳର 5:30 ବଜେନୁ ଅଭ୍ୟାସ ମତଦାନ କରାଯାଇଥିଲା। ଇ ବାବଦେ ଆମର ନୂଆପଡ଼ା ସମ୍ବାଦଦାତାଙ୍କ ରିପୋର୍ଟ।
ନୂଆପଡ଼ା ଜିଲ୍ଲା ଉପନିର୍ବାଚନ ଅଧଘଣ୍ଟ ପରେ ଆରମ୍ଭ ହେବା। ନିର୍ବାଚନକେ ନେଇକରି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିଂ ପ୍ରିଜାଇଡିଂ ଅଧିକାରୀମାନେ ମତଦାନ କେନ୍ଦ୍ରରେ ପହଞ୍ଚିକରି ଆନୁଷାଙ୍ଗିକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସକାଳ 5 ଘଣ୍ଟାରୁ ମକ୍ପୋଲ ଆରମ୍ଭ ହୋଇଥିଲା ଆଉ କିପରି ଭୋଟର୍ସ ମତଦାତାମାନେ ତାଙ୍କର ମତ ଦେବେ ପ୍ରଶିକ୍ଷଣ ଦିଆଯାଇଥିଲା। ଜିଲ୍ଲାର 358 ବୁଥ୍ରେ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଅତି ସମ୍ବେଦନଶୀଳ ବୁଥ୍ 8 ମଧ୍ୟ ମତଦାନ ବ୍ୟବସ୍ଥା କରିଛନ୍ ଏବଂ 47 ସମ୍ବେଦନଶୀଳ ବୁଥ୍ରେ ମଧ୍ୟ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆମେ ପହଞ୍ଚିଛୁ ଆଜି ଏକ ମତଦାନ କେନ୍ଦ୍ରରେ। ଏହି ମତଦାନ କେନ୍ଦ୍ରରେ ଲମ୍ବା ଲାଇନ୍ ଲାଗିସାରିଲାଣି ଆଉ ମତଦାତାମାନେ ନିଜ ମତଦାନ ଦେବାର ଲାଗି ଉତ୍ସାହର ସହ ଲମ୍ବା ଲାଇନ୍ରେ ଅଛନ୍। ଆକାଶବାଣୀ ସମାଚାର ପାଇଁ ନୂଆପଡ଼ାରୁ ତପନ ରଞ୍ଜନ ଦାସ।
ନୂଆପଡ଼ା ବିଧାନସଭା କ୍ଷେତ୍ରର 253,624 ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ନିର୍ବାଚନ ମଇଦାନଟି 14 ଜଣ ପ୍ରାର୍ଥୀ ରହିଛନ୍। ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ରେଲ୍ ଷ୍ଟେସନ୍ର ଗଲାକାଲି ସଞ୍ଜବେଳେ ଘଟିଥିବା ବିସ୍ଫୋରଣ ଘଟଣାଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍ଥିତିର ଅନୁଧ୍ୟାନ କରିକରି ପ୍ରଧାନମନ୍ତ୍ରୀଙ୍କୁ ଘଟଣା ବାବଦେ ଜଣାଇଛନ୍। ଘଟଣା ଉତ୍ତରୁ ଦେଶେ ଅତି ସତର୍କ ସୂଚନା ଜାରି କରାଯାଇଛି। ଓଡ଼ିଶା ନଭିଲ୍ ସବୁ ଗୁରୁତ୍ୱପୂର୍ଣ୍ଣ ଜାଗାମାନଙ୍କେ ସୁରକ୍ଷା ବଢ଼ାବାର ଲାଗି ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ପୁଲିସ୍ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍। ପୁରୀ ଭୁବନେଶ୍ୱର କଟକ ହୀରାକୁଦ୍ର ସୁରକ୍ଷା ବ୍ୟବସ୍ଥାକେ ଅତ୍ୟଧିକ ଗୁରୁତ୍ୱ ଦିଆଯାଇଛି। ଘଟଣାକେ ନେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍। ସୂଚନା ଅନୁସାରେ ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ରେଲ୍ ଷ୍ଟେସନ୍ ପାଖେ ଗଲାକାଲି ଘଟିଥିବା କାର୍ ବିସ୍ଫୋରଣଟି କେତେ ଜଣଙ୍କର ଜୀବନ ଯାଇଥିବା ବେଳେ ଆଉ କେତେ ଜଣ ଜବର ଜଖମ ହୋଇଛନ୍। ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆଇବା 27 ମୂଲ ହେବା। ପହିଲା ଦିନେ ଅଧିବେଶନକେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ। ଏହି ଅଧିବେଶନ ଆଇବା 31 ତକ ଚାଲିବା। ଇଥି ମୋଟ 29 କାର୍ଯ୍ୟ ଦିବସ ରହିଛି। ଅଧିବେଶନର 2 ଦିନେ 2025-26 ଆର୍ଥିକ ବଛର ଲାଗି ପହିଲା ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯିବା। December 4 ଭିନ୍ ଭିନ୍ ବିଭାଗର ଅତିରିକ୍ତ ଖର୍ଚ୍ଚା ଦାବି ମୂଲ ହେବା। December 8 ଅତିରିକ୍ତ ବଜେଟ୍ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବା। ପୁରୁଣା ଓଡ଼ିଆ ସିନେମାର ସଂରକ୍ଷଣ ଲାଗି ଆଇବା କାଲିଠାନୁ ଭୁବନେଶ୍ୱର କଳାଭୂମିନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସଂରକ୍ଷଣ ସଂଘ ତରଫରୁ ଗୋଟିଏ କର୍ମଶାଳାର ଆୟୋଜନ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କର୍ମଶାଳାର ଉଦ୍ଘାଟନ କରିବେ। ଏହି ଅବସରରେ ଓଡ଼ିଆ ସିନେମାର ପ୍ରଚାର ପ୍ରସାର ସଂରକ୍ଷଣ ଆଉ ନୂଆ ନିୟମ ବାବଦ ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରାଯିବା ବୋଲି ସଂଘର ପ୍ରତିଷ୍ଠାତା ଶିବେନ୍ଦ୍ର ସିଂ କହିଛନ୍ତି। ପୂର୍ବତ ଟ୍ରେଲପଥ ତାର ବିଦ୍ୟୁତ୍ ଗ୍ରିଡ୍ନୁ ଟ୍ରେନ୍କେ ବିଦ୍ୟୁତ୍ ଯୋଗାଣ ଟ୍ରାକ୍ସନ୍ କ୍ଷମତା ଭିତ୍ତିଭୂମିକେ ଆହୁରି ବରକସ କରବାର୍କେ ଯାଉଛି। ଏଥିଲାଗି ସିଙ୍ଗାପୁର ରୋଡ୍ ଟିଟିଲାଗଡ଼ ସେକ୍ସନ୍ ଓଭରହେଡ୍ ବିଦ୍ୟୁତିକରଣ ବ୍ୟବସ୍ଥାକେ ଉନ୍ନତ କରାଯିବା। ସେନ୍ତା ସମ୍ବଲପୁର ଡିଭିଜନ୍ଟି ବିଦ୍ୟୁତ୍କରଣ କ୍ଷମତାକେ 25 KV କରାଯିବା। ସେଥିର୍ ଭିତରେ ସମ୍ବଲପୁର ଡିଭିଜନ୍ର ଟିଟିଲାଗଡ଼ ବଡ଼ମାଲ ଟିଟିଲାଗଡ଼ ମୁରିବାହାଲ ତିନିଥାକିଆ ସେକ୍ସନ୍ ରହିଛି। ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ TPW ODL ତରଫରୁ ଉପଭୋକ୍ତାମାନଙ୍କର ବିବାଦୀୟ ବିଦ୍ୟୁତ୍ ବିଲ୍ର ସଂଶୋଧନ ଲାଗି ସମ୍ବଲପୁର ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାର ଭିନ୍ ଭିନ୍ ଜାଗାନ ଇ ମାସ ଖାସ୍ ଅଭିଯୋଗ ପ୍ରତିବିଧାନ ପୀଠମାନଙ୍କର ଆୟୋଜନ କରାଯାଉଛି। ସମ୍ବଲପୁର ଜିଲ୍ଲା ଜମେନକିରା ବ୍ଲକ ଆଉ କୁଚିଣ୍ଡା ସବ୍ଡିଭିଜନ କାର୍ଯ୍ୟାଳୟ ଆଜି ଇ ପୀଠ ହେବା। 18 ପରମାନପୁର ଆଉ ଲୟଡ଼ା, 19 ଧମା ଆଉ ସାହସପୁର ଆଉ 21 ଦିନ ଗୋଶାଲା ଆଉ କ୍ଷେତ୍ରରାଜପୁରନ ପୀଠର ଆୟୋଜନ କରାଯିବା। ବାକି 2 ଜିଲ୍ଲାନ ଭିନ୍ ଭିନ୍ ତାରିଖନ ପୀଠର ଆୟୋଜନ କରାଯିବା ବୋଲି TPW ODL ତରଫରୁ ସୂଚନା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ଧନକୋଡ଼ା ବ୍ଲକ VSS ଷ୍ଟାଡିୟମ୍ନ ବ୍ଲକସ୍ତରୀୟ ସାଂସଦ ଖେଲ ମହୋତ୍ସବ ଗଲାକାଲି ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଏହି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଥିଲେ। ଏଥି ଦୌଡ଼, କବାଡ଼ି, ଖୋଖୋ ସହିତ ଭିନ୍ ଭିନ୍ ପ୍ରତିଯୋଗିତାଥି ବ୍ଲକର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ। ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନେ ବ୍ଲକ ସ୍ତରଟି ଖେଲବାର୍କେ ମନୋନୀତ ହୋଇଛନ୍। ଆଜି ଜାତୀୟ ଶିକ୍ଷା ଦିବସ ଫି ବଛର ଆଜିର୍ ଦିନ ଦେଶର ପହିଲା ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କର ଜୟନ୍ତୀକେ ସୁର ରଖବାର ଲାଗି ଏହି ଦିବସ ପାଳନ କରାଯାଉଛି। ସ୍ୱାଧୀନ ଭାରତନ ଗାଁ ଗହଲର ଗରିବ ଆର୍ ଟୁକେଲମାନଙ୍କୁ ଶିକ୍ଷିତ କରବାର ଲାଗି ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏ ସମୟଥି ପୌଢ଼ ସାକ୍ଷରତା 14 ବୟସ ତକ ସବୁ ପିଲା ଟୁକେଲମାନଙ୍କୁ ମାହାଲିଆ ଆଉ ବାଧ୍ୟତାମୂଳକ ଶିକ୍ଷା ଉପରେ ଜୋର୍ ଦେଇଥିଲେ। ପାଣିପାଗ ରାଜ୍ୟର ବଡ଼ଭାଗୀ ଜାଗାନ ରାତିର ତାପମାତ୍ରା କମ୍ବାର୍ଥି ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟ ଆଇବା 2 ଭିତରେ ରାତିର ତାପମାତ୍ରା ଆହୁରି 2-3 କମିପାରେ। ଏହି ସମୟଥି ରାଜ୍ୟ ପାଗ ସୁଖାର ହେବା। ବଡ଼ଭାଗୀ ଜାଗାନ କୁହୁଡ଼ି ବିଲ୍ ଦେଖବାର୍କେ ମିଳୁଛି। ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କନ୍ଧମାଳ, ଅନୁଗୁଳ ଆଉ ଖୋର୍ଦ୍ଧା ଜିଲ୍ଲାର ଜବର ଥଣ୍ଡା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।